କାଳିଆ ଦେହର କଳା ଲାଗିଛି ରେ ରାଧାର ପଣତେ, ସେ କଳା ଏ କଳା ନୁହେଁ, ସେ କଳା ଏମିତି କଳା ଛାଡ଼େନି ସହଜେ। ଲୋକ ନିନ୍ଦାକୁ ଡରି ଲୁଚି ଲୁଚି ରାଧାରାଣୀ ଯମୁନାରେ ପଣତ ଧୋଇଲା। ତାପରେ ସେଦିନଠାରୁ ଯମୁନାର ଜଳ କଳା ରଙ୍ଗ ପାଲଟିଛି ଗଲା।
ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି। ଯେତେ ଧୋଇଲେ ବି ସେଇ କଳା କି ଛାଡ଼ୁଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି। କାନି କୁରାଇ ଦେଲା ଯମୁନାରେ ଧୋଇ, ପଣତ କାନି କୁରାଇ ଦେଲା ଯମୁନାରେ ଧୋଇ। ସେଦିନୁ ଯମୁନା ପାଣି କଳା ଦିଶୁଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି।
ଆପ ମେରେ ଗାନେ ପେ ଧ୍ୟାନ ମତ ଦିଜିଏ, लेकिन ये सुनिए कि राधा जी के बारे में कितने सुंदर शब्दों में लिखा है।
देना देना धोई लगी था उसे कोड़ा, देह तो लागी ची कोड़ा, मने लागी ची कोड़ा। श्री खेते गोले तू रोई धोई बूसे कोड़ा, कोड़ा रे कोड़ा मिसी बो श्री मुखो झोलो सिजी बो, କଳା ରେ କଳା ମିଶିବ ଶ୍ରୀମୁଖ ଝଲସି ଯିବ। ବାହୁ ମେଲେ କାଳିଆ ବାଟ ତୁ ଜଗିଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି। ଯେତେ ଧୋଇଲେ ବି ସେ କଳା କି ଛାଡ଼ୁଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ କଳା ଲାଗିଛି, ରାଧାରାଣୀ ପଣତରେ।